ନମସ୍କାର, ମୁଁ ସଙ୍ଗୀତା ପାତ୍ର, ନାକାଗାଡ଼ି ଚାଳସାହି 23 ନମ୍ବର ୱାର୍ଡରୁ କହୁଛି। ଆମ ବସ୍ତିରେ ହଉଛି ଅଳିଆର ଗାଡ଼ି ଆସିବା ବହୁତ ଅଭାବ ହଉଛି। ଅଳିଆ ଗାଡ଼ି ଆସିଲେ ଟିକେ ପ୍ରତ୍ୟେକ ଦିନ ସକାଳୁ ଯଦି ଆସନ୍ତା ଆମେ ଟିକେ ଆହୁରି ଉପକୃତ ହଉନୁ। ଯୋଉ ଗାଡ଼ି ଆଣୁଛି ଅଲଗା ମାନେ ଆରପଟେ ରୋଡ ଆରପଟେ ଫୋପାଡ଼ି ଦଉଛି, ତ ଗଦେଇ ଦଉଛି, ତ ସେ ଅଳିଆ ଗୁଡାକ ସଫା କଲା ବେଳକୁ କେତେବେଳେ ଗାଡି ଆସୁଛି ଆସୁନି। ଆଉ ଯଦି ପାଣିଟା ରେଗୁଲାର, ହଁ ଆଉ ଗୋଟେ କଥା ହେଲା, ପାଣି ଯଦି ରେଗୁଲାର ଆମ ବସ୍ତିକୁ ଆସନ୍ତା, ଯାଇଥିଲୁ କମ୍ପ୍ଲେନ କରିବା ପାଇଁ, କମ୍ପ୍ଲେନ କରିବା ପରେ ସେ କହିଲେ ମାର୍ଚ୍ଚ ମାସ ପରେ ତାଙ୍କର ଜିଏଇ ଯୋଉ ଅଛନ୍ତି ଆମର କହିଲେ ମାର୍ଚ୍ଚ ମାସ ପରେ ରେଗୁଲାର ପାଣି ଯିବ, କିନ୍ତୁ ମାର୍ଚ୍ଚ ମାସ ସରିଗଲା ଏପର୍ଯ୍ୟନ୍ତ ରେଗୁଲାର ପାଣି ଆସିଲାନି। କଣ୍ଟିନ୍ୟୁ ପାଣି ଆସୁଛି, ମାନେ ଦିଗୁଳା ପାଣି ଆସୁଛି, କିନ୍ତୁ ମାନେ ଯେତିକି ପାଣି ପାଇବା କଥା ଆମେ ସେତିକି ପାଣି ପାଇପାରୁନୁ। ଘଣ୍ଟାଏ ଭିତରେ ବନ୍ଦ କରିଦେଉଛନ୍ତି, ଅଧଘଣ୍ଟା 45 ମିନିଟ ଭିତରେ ବନ୍ଦ କରିଦେଉଛନ୍ତି। ଯେହେତୁ ଆମେ ହଉଛୁ ଖଟିଖିଆ ଲୋକ, କାମ କରିକି ଆସିବୁ, ପାଣି ଟିକେ ପାଇଁ ବୋଲି ବହୁତ ପ୍ରୋବ୍ଲେମ ହଉଛି ଆମ ପାଇଁ, ତ ଆମକୁ ଯଦି ୟା ଉପରେ କିଛି ଦୃଷ୍ଟିକ୍ଷେପ କରାଯାଆନ୍ତା ଆମେ ଆଉ ଟିକେ ଉପକୃତ ହୁଅନ୍ତୁ। ଧନ୍ୟବାଦ।